ଭଲ ହବ ତାକୁ ରାତିରେ ଶ୍ମଶାନ ପାଖକୁ ନେଇକି ଆସ।